श्री गुरुको पद पद्म धूलिरे मन दर्पण स्वच्छ करे वर्णई रघुबर कीर्ति विमल दियंती जे चतुर्वर्ष फल बुद्धिहीन बोली निज को जाने स्मरणे पवन कुमार दियो मते बुद्धि विद्या बल हर मोर क्लेश विकार जय हनुमान ज्ञान गुण सागर जय कपि श्रेष्ठ तिनि लोकरे सार राम दूत असुमारी बल तुम अंजन पुत्र पवन सुत नाम महावीर विक्रम बजरंगी कुबुद्धि विनाशी तुमे दियो सद्बुद्धि सुवर्ण सम तुम शरीर उज्ज्वल कुंचित केश तुम कर्णरे कुंडल हस्ते तुम ध्वजा वज्र विराजे कांधरे पवित्र उपवित साजी शिवंक कृपारु हेला केसरी नंदन तुम तेज सदा करे जगत वंदन विद्वान बुद्धिरे तुमे चतुर राम सेवा करिबा को सदा आतुर प्रभु चरित श्रवणे तुमे जे रसिक सीताराम लक्ष्मण को भूल न क्षणिक सूक्ष्म रूप धरी तुमे सीता ठाव कल विकट रूप धरी लंका को जाल भीम रूप धरी असुर बधिल राम काज निज को जे समर्पित कल संजीवनी आनी लक्ष्मण बंचाइला श्रीराम को मुखे हरस फुटाइला रघुपति राम आनंद रे देले कही तुमे मोर प्रिय भरत सम भाई तुम जस शुभु थाउ सहस्र मुखरे एहा कही रामचंद्र आलिंगन कले सनक ब्रह्मा पुणी जेते ऋषि मुनि नारद सरस्वती परंती निवनी जम कुबेर दिगपाल जे केही जस केबे न पारंती गाई सुग्रीवंक तुमे उपकार कल राम को भेटाई राज पद दियाईल तुम उपदेश विभीषण मानिले ଜାଣିଛି ଜଗତ ଲଙ୍କେଶ୍ୱର ବୋଲାଇଲେ ସହସ୍ର ଯୁଗ ଯୋଜନ ଦୂରେ ଥିଲେ ରବି ଧାଇଲ ଭୁଞ୍ଜିବ ମଧୁର ଫଳ ଭାବି ପ୍ରଭୁ ମୁଦ୍ରିକା ଧରିଲେ ମୁଖରେ ସାଗର ଲଙ୍ଘିଲ ଗୋଟିଏ ଲଙ୍କରେ ଦୁର୍ଗମ କାର୍ଯ୍ୟ ଅଛି ଏ ଜଗତେ ଯେତେ ତୁମ ଅନୁଗ୍ରହେ ହୁଏ ସୁଗମ ସେତେ ତୁମେ ଯେ ପ୍ରହରୀ ରାମ ଦରବାରେ ତୁମ ଆଜ୍ଞା ବିନୁ କେହି ପ୍ରବେଶି ନ ପାରେ ସର୍ବସୁଖ ମିଳଇ ତୁମରେ ଶରଣେ ତୁମରି ଆଶ୍ରିତ ଡରେ ନା ଜୀବନେ ନିଜର ତେଜ ନିଜେ ସହି ପାର ତିନି ଲୋକ ଥରାଏ ତୁମରି ହୁଙ୍କାର ମହାବୀର ନାମ ଦିଏ ଯେ ଶୁଣାଇ ଭୂତ ପିଶାଚ ତା ପାସେ ଆସେ ନାହିଁ ରୋଗ ନାଶ ହୁଏ ପୀଡ଼ା ହୁଏ ଯେ ହରଣ ନିରନ୍ତର ଜପୁଥିଲେ ହନୁମନ୍ତ ନାମ ମନ ଚୈତନ୍ୟ ତୁମ ଧ୍ୟାନରେ ଥାଇ ସଙ୍କଟ ହରଇ ସଦା ମୁକ୍ତି ମିଳଇ ସର୍ବଶ୍ରେଷ୍ଠ ରାମ ତପସ୍ୱୀ ରାଜା ତାଙ୍କରି କାର୍ଯ୍ୟ ତୁମେ ସର୍ବଦା ଖୋଜା ଯାହାର ଯା ମନୋରଥ ତାକୁ ତାହା ମିଳେ ତୁମକୁ ଯାଇଲେ ସବୁ ମନ ବାଞ୍ଛା ଫଳେ ଚାରି ଯୁଗ ବ୍ୟାପୀ ପ୍ରତାପ ତୁମର ହେ ହନୁମାନ ତୁମେ ଅକ୍ଷୟ ଅମର ସାଧୁ ସନ୍ଥଙ୍କର ତୁମେ ରକ୍ଷାକାରୀ ଶ୍ରୀରାମଙ୍କ ପ୍ରିୟ ହେଲ ଅସୁର ସଂହାରୀ ତୁମେ ଅଷ୍ଟ ସିଦ୍ଧି ନବନିଧି ଦାତା ଏହି ବର ଦେଇଛନ୍ତି ଜାନକୀ ମାତା ରାମ ଭକ୍ତିର ହେ ଶ୍ରେଷ୍ଠ ପ୍ରକାଶ ସଦା ରହିଥାଉ ହୋଇ ରଘୁପତି ଦାସ ତୁମକୁ ଯେ ଭଜେ ଶ୍ରୀରାମକୁ ସେ ପାଏ ଜନ୍ମ ଜନ୍ମ ଦୁଃଖ କ୍ଷଣକେ ଦୂର ହୁଏ ଅନ୍ତକାଳରେ ରଘୁବର ପୁର ଯାଏ ପୁନର୍ଜନ୍ମ ପାଇ ହରି ଭକ୍ତ ବୋଲାଏ ଆନ ଦେବତାଙ୍କୁ ଖୋଜି ଯିବି କାହିଁ ହନୁମନ୍ତ ପ୍ରଭୁ ମୋର ସର୍ବସୁଖଦାୟୀ ସଙ୍କଟ କଟେ ସବୁ ପୀଡ଼ା ହୁଏ ଦୂର ସ୍ମରଣ କରେ ଯିଏ ହନୁମନ୍ତ ବୀର ଜୟ 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 ହେ ରାମ ଭକ୍ତ କପିସ ତୁମ କୃପା ମିଳୁ ଗୁରୁଦେବ ସଦୃଶ ଶହେ ଆଠ ଥର ଯିଏ ପଢ଼ଇ ଚାଳିଶା ମୁକ୍ତି ମିଳେ ତାକୁ ସୁଖ ମିଳଇ ସହସା आठ थर जी पढ़ई चालीसा मुक्ति मिले ताकु सुख मिलई सहसा तुलसी दास सदा गाय हरि रस हे नाथ हृदय मोर कर तुमे बास पवन तनय संकट हरण मंगल मूरति रूप राम लक्ष्मण सीता माता सहित हृदय रे करम